ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜ ଗାଁ ରାଇକଳାରେ ଦୀପାବଳି ପାଳନ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ରାଇକଳାରେ ପହଞ୍ଚିବା ପରେ ଗ୍ରାମବାସୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ସେ ଗାଁ ଗୋଠାଣୀରେ ଯୋଗଦେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀଙ୍କ ସହ ମାଦଳ ବଜାଇ ମୁଖ୍ୟମନ୍ତ୍ରୀ ଦୀପାବଳି ପାଳନ କରିବା ସହ ନିଜ ଘରେ କାଳୀପୂଜାରେ ସାମିଲ ହୋଇଥିଲେ। ଆଜି ସେ ପାରମ୍ପରିକ ପୂଜାରେ ଯୋଗଦେବା ପରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଆସନ୍ତା ବର୍ଷ ସୁଦ୍ଧା ନୂଆ ଶିକ୍ଷାନୀତି ଲାଗୁ କରାଯିବ, ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ବର୍ଷ ମାର୍ଚ୍ଚ 15 ସୁଦ୍ଧା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଚିଠା ଶିକ୍ଷାନୀତି ପ୍ରସ୍ତୁତ କରାଯିବ। ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ କମିଟି ଗଠିତ ହୋଇଥିବା ବେଳେ 6 ବିଷୟଗତ ସବ୍ କମିଟି ଗଠନ କରାଯାଇଛି। ଭୁବନେଶ୍ୱରରେ ନଭେମ୍ବର 29 ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ସାଇବର ଅପରାଧ, ଆତଙ୍କବାଦ ଓ ମାଓବାଦ ମୁକାବିଲା, ଜେଲ୍ ସଂସ୍କାର ସମେତ ବିଭିନ୍ନ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ ମହାନିର୍ଦ୍ଦେଶକ, ଜାତୀୟ ସୁରକ୍ଷା ପରାମର୍ଶଦାତା, କ୍ୟାବିନେଟ୍ ସଚିବ, କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀ ଏବଂ କେନ୍ଦ୍ରୀୟ ପୁଲିସ୍ ବାହିନୀର ମୁଖ୍ୟମାନେ ଯୋଗଦେବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଆସନ୍ତା 10ମ ଓ 12ମ ଶ୍ରେଣୀ ପରୀକ୍ଷା ଲାଗି ମାର୍ଗଦର୍ଶିକା ଜାରି କରାଯାଇଛି। ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ଉପସ୍ଥାନ 75% ନଥିଲେ ସେମାନଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି। 2025 ଫେବୃୟାରୀ ମାସରେ ହେବାକୁ ଥିବା 10ମ ଓ 12ମ ଶ୍ରେଣୀ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟଗତ କାରଣ ଦୃଷ୍ଟିରୁ 25% ଉପସ୍ଥାନ ଛାଡ଼ କରାଯିବ। ଯଦି ଶିକ୍ଷାର୍ଥୀ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉଥିବେ ସେ କ୍ଷେତ୍ରରେ ଆବଶ୍ୟକ ପ୍ରମାଣ ଦର୍ଶାଇଲେ ଉପସ୍ଥାନ ଛାଡ଼ ହେବ ବୋଲି କୁହାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ସାଗର ବିଜେନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ଅମାବାସ୍ୟା ହେତୁ ଶ୍ରୀମନ୍ଦିର ସମ୍ମୁଖରେ ପୟା ଶ୍ରାଦ୍ଧ ଓ ବଡ଼ବଡ଼ୁଆ ଡାକିବା ବିଧି ମଧ୍ୟ ପାଳିତ ହେବ। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଦ୍ରକାଳୀଙ୍କୁ ଆଜି ମହାକାଳୀ ବେଶରେ ସଜ୍ଜିତ କରାଯିବ। ମା' ଭଦ୍ରକାଳୀଙ୍କ ପୀଠରେ 7 ଧରି କାଳୀପୂଜା ଅନୁଷ୍ଠିତ ହେଉଥିବା ବେଳେ ପ୍ରମୁଖ ଶକ୍ତିପୀଠଗୁଡ଼ିକରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେଉଛି। ରାଜ୍ୟରେ ଯୁକ୍ତ 2 ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆଜି ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ଆସନ୍ତାକାଲିଠାରୁ 5 ମଧ୍ୟରେ ନାମ ଲେଖାଇପାରିବେ। 7-8 ମଧ୍ୟରେ ୱେଟିଂ ଲିଷ୍ଟରେ ଥିବା ଛାତ୍ରଛାତ୍ରୀମାନେ ପଞ୍ଜୀକରଣ କରିପାରିବେ ବୋଲି ସାମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ହାଇସ୍କୁଲ ସ୍ତରରେ 6,225 ଜଣ ଲିଭ୍ ଟ୍ରେନିଂ ରିଜର୍ଭ LTR ଶିକ୍ଷକ ନିଯୁକ୍ତ ହେବେ। କଳା, ବିଜ୍ଞାନ, ହିନ୍ଦୀ, ସଂସ୍କୃତ, ତେଲୁଗୁ, ଉର୍ଦ୍ଦୁ ଏବଂ ଶାରୀରିକ ଶିକ୍ଷା ପାଇଁ ସ୍ନାତକ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ ପକ୍ଷରୁ LTR ଶିକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁଯାୟୀ ନଭେମ୍ବର 29 ଆବେଦନର ଶେଷ ଦିନ ରହିଛି। ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଚଳିତ ମାସ 12-14 ପର୍ଯ୍ୟନ୍ତ ପାଳନ କରାଯିବ। ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ହେବାକୁ ଥିବା କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ ସୁରଭି 2024 ମୁଖ୍ୟ ପ୍ରସଙ୍ଗ ରହିଛି ଓଡ଼ିଶାର ଲୋକକଳା। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ସୁରଭିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ। 30 ଜିଲ୍ଲାର 2,200 ଅଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନରେ ଆସନ୍ତା 5 ସୁଦ୍ଧା ବ୍ଲକସ୍ତରୀୟ ବିଜ୍ଞାନ ମେଳା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ଏବଂ ମଡେଲ ପ୍ରଦର୍ଶନ କରିବେ। ଚଳିତ ବିଜ୍ଞାନ ମେଳାର ବିଷୟବସ୍ତୁ ରହିଛି ସାମଗ୍ରିକ ଭବିଷ୍ୟତ ପାଇଁ ବିଜ୍ଞାନ ଓ ଜ୍ଞାନକୌଶଳ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ଦ୍ୱାରା ପରିଚାଳିତ ଓଡ଼ିଶା ବିଚାର ବିଭାଗୀୟ ସେବା ଓଜେଏସ୍ର ମୁଖ୍ୟ ପରୀକ୍ଷା ଆସନ୍ତା ରବିବାରଠାରୁ ଆରମ୍ଭ ହେବ। ରାଜ୍ୟର 3 ପରୀକ୍ଷା କେନ୍ଦ୍ରରେ କଟକ, ଭୁବନେଶ୍ୱର ଏବଂ ସମ୍ବଲପୁରରେ 680 ଜଣ ଏହି ପରୀକ୍ଷା ଦେବେ। 2 ସିଟିଂରେ 9:30-12 ଏବଂ অপরাহ্ন 2:30-4:30 ପର୍ଯ୍ୟନ୍ତ ପରୀକ୍ଷା କରାଯିବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସିର ଲୋଗୋ କିମ୍ବା ନାମକୁ ଅନଧିକୃତ ଭାବେ ବ୍ୟବହାର କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୟୁଜିସି ପକ୍ଷରୁ ଏନେଇ କଡ଼ା ଚେତାବନୀ ଦିଆଯାଇଛି। ଅନେକ ଅସାଧୁ ବ୍ୟକ୍ତି ଓ ଶିକ୍ଷାନୁଷ୍ଠାନ ୟୁଜିସି ଲୋଗୋ ଏବଂ ନାମକୁ ବ୍ୟବହାର କରି ବିଭିନ୍ନ ପାଠ୍ୟକ୍ରମ ଓ ନାମଲେଖା ସମ୍ପର୍କିତ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଥିବାରୁ ଟ୍ରେଡମାର୍କ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।